ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ଦେଶକେ ଯକ୍ଷ୍ମାମୁକ୍ତ କରବାର୍ ଲାଗି ମିଶିକରି କାମ କରବାର୍କେ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶକ୍ତି ସଞ୍ଚୟ କରବାର୍ ଲାଗି ଆଜି ରାତି 8:30 ଘଣ୍ଟେ ଲାଗି ପାଳନ କରାଯିବା ଆର୍ଥ ଆୱାର। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କର ବଳିଦାନ ଦିବସଥି ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଆଉର୍ ପାଣିପାଗ ଆଉ ଜଳବାୟୁ ପରିବର୍ତ୍ତନ ବାବଦେ ସଚେତନତା ସୃଷ୍ଟି ଲାଗି ଆଜି ସାରା ପୃଥିବୀରେ ପାଳନ କରାଯାଉଛି ପାଣିପାଗ ଦିବସ। ଦେଶକେ ଯକ୍ଷ୍ମାମୁକ୍ତ କରବାର୍ ଲାଗି ସମସ୍ତଙ୍କୁ ମିଶିକରି କାମ କରବାର୍କେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍। ଆଇବାକାଲ ମାର୍ଚ୍ଚ 24 ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଥିବାର ବିଷୟଥି ରାଷ୍ଟ୍ରପତି ଏଇଟା କହିଛନ୍। ପୃଥିବୀରୁ ଯକ୍ଷ୍ମା ରୋଗର ପ୍ରଭାବ ବାବଦେ ଲୋକ ସଚେତନ କରବାର୍, ଏ ରୋଗକେ ଆୟତ୍ତ କରବାର୍ଥି ଆହ୍ୱାନ ସୃଷ୍ଟି କରବାର୍ ଆର୍ ଏତାର ମୁକାବିଲାର ଲାଗି ଉଦ୍ୟମକେ ତହକାବାରଟା ବିଶ୍ୱ ଯକ୍ଷ୍ମା ଦିବସର ଲକ୍ଷ୍ୟ ବୋଲି ସେ କହିଛନ୍। ଶକ୍ତି ସଞ୍ଚୟ କରବାର୍ ଲାଗି ପ୍ରତିଶ୍ରତିବଦ୍ଧ ହେବାର୍କେ ଆଜି ସାରା ପୃଥିବୀରୁ ରାତି 8:30 ଭିତରେ ଆର୍ଥ ଆୱାର ପାଳନ କରାଯିବା। ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର ସଂସ୍ଥା ତରଫ 2007 ମୂଲ କରାଯାଇଥିବାର ଏହି ଅଭିଯାନଥି ଏହାଦେ ତକ 180 ଅତ୍କା ଦେଶ ଆର୍ଥ ଆୱାର ଡେଥି ସାମିଲ ହୋଇଛନ୍। ଏକ ଘଣ୍ଟା ଲାଗି ବିଦ୍ୟୁତ୍ ବ୍ୟବହାର ବନ୍ଦ କରିକରି ଶକ୍ତି ସଞ୍ଚବାର ଆର୍ ଏ ଅଭିନବ ଉପାୟକେ ଆର୍ଥ ଆୱାର ଡେ କୁହାଯାଉଛି। ସୂଚନା ଅନୁସାରେ ଗଲା ବର୍ଷରେ 188 ଅତ୍କା ଦେଶର 190 ନ୍ୟୁତନ ଅତ୍କା ଲୋକ ଆର୍ଥ ଆୱାର ଡେ ପାଳନ କରିଥିଲେ। ଆର୍ଥ ଆୱାର ଡେ ଅବସରରେ ଘର, ଦୋକାନ, କାର୍ଯ୍ୟାଳୟ ଆଜି ଘଣ୍ଟେ ଲାଗି ବିଦ୍ୟୁତ୍ ବ୍ୟବହାର ବନ୍ଦ କରବାର୍କେ ସଂସ୍ଥା ତରଫ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥ ଆୱାର ପାଳନ କରବାର୍କେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍। ବିଦ୍ୟୁତ୍ ସଂରକ୍ଷଣ ଆର୍ ଗୋଟେ ସ୍ଥାୟୀ ପୃଥିବୀର ଲାଗି ତାପାୟନ କମାବାର୍କେ ଏହି ସଂଗଠିତ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ, ଥାପର ଆର୍ ରାଜଗୁରୁଙ୍କର ବଳିଦାନ ଦିବସ। ଇଂରେଜ ସରକାର ଆଜିର ଦିନେ 1931 ଏ ତିନି ମହାନ ଯୋଦ୍ଧାଙ୍କୁ ଫାଶୀ ଦେଇଥିଲେ। ସେମାନଙ୍କର ଦେଶପ୍ରେମ ଆଉ ବଳିଦାନକେ ସ୍କରଣ କରବାର୍ ଲାଗି ଦେଶେ ଆଜ୍ ଶହୀଦ ଦିବସ ପାଳନ କରାଯାଉଛି। ଶହୀଦ ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ଏ ମହାନ ତିନି ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମାତୃଭୂମିର ରକ୍ଷା ଲାଗି ସର୍ବସ୍ୱ ବଳିଦାନ ଦେଇଥିବାର ଏହି ବରପୁତ୍ରମାନଙ୍କର ଅଦମ୍ୟ ସାହସ, ଦେଶଭକ୍ତି ଆର୍ ବଳିଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଥିବା ବୋଲି ରାଜ୍ୟପାଳ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାର୍ତ୍ତାଥି କହିଛନ୍ ଯେ ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କର ସାହସ, ନିଷ୍ଠା ଆଉ ନିଃସ୍ୱାର୍ଥପର ବଳିଦାନ ପିଢ଼ି ପିଢ଼ିକେ ପ୍ରେରଣା ଯୋଗାବା। ସମ୍ଭଲପୁର ଗୋଲବଜାର ଛକଠାରେ ଥିବାର ଏହି ତିନି ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତିଥି ଆଜି ସକାଳେ ସମାଜର ଭିନ୍ ଭିନ୍ ବର୍ଗର ଲୋକ ଆର୍ ଛାତ୍ରଛାତ୍ରୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଆର୍ଥିକ ବର୍ଷର ଶେଷ ଦୁଇ ଦିନ 30 ଆଉ 31 ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟମାନ ଖୋଲା ରହିବା। ଏହି ଦୁଇ ଦିନ ଶନିବାର ଆର୍ ରବିବାର ଥିଲେ ବିଲ୍ ସରକାରୀ ଦେୟ ଆଉ ପୈଠକେ ସୁବିଧାଜନକ କରବାର୍ ଲାଗି ରିଜର୍ଭ ବ୍ୟାଙ୍କ ତରଫ ଏହି ପଦକ୍ଷେପ ନିଆଯାଇଛି। ସେନ୍ତା ଏ ମାସର ଶେଷ ଦିନ ଦେଶର ସବୁ ବ୍ୟାଙ୍କ ଖୋଲା ରହିବା ବୋଲି ଆଗରୁ ରିଜର୍ଭ ବ୍ୟାଙ୍କ କହିଛି। ରାଜ୍ୟ ପରିବେଶ ପର୍ଯ୍ୟଟନକେ ଜବର କରବାର୍ ଲାଗି କେନ୍ଦ୍ର ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ଯୋଜନା ତୟାର କରୁଥିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ଦେଓମାଲି ପାହାଡ଼, କଳାହାଣ୍ଡିର ଜାକାମ, ବୌଦ୍ଧ ଜିଲ୍ଲାର କୁଲିରିଗୁଡ଼, ନୟାଗଡ଼ର ସିଦ୍ଧମୂଳା, ଗଜପତିର ମହେନ୍ଦ୍ରଗିରିନ ପରିବେଶ ପର୍ଯ୍ୟଟନର ବିକାଶ ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍। ରାଜ୍ୟ ଏହାଦେ 20 ଜିଲ୍ଲାର 50 ପରିବେଶ ପର୍ଯ୍ୟଟନସ୍ଥଳର ଉନ୍ନତି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର 5 ଖେପେ ଆଇବା ମେ ମାସର 20 ଦିନ ଭୋଟ୍ ନିଆଯିବା। 5 ଖେପେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଆର୍ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଏହି ଦୁଇ ନିର୍ବାଚନ ମଣ୍ଡଳୀ ଲାଗି ଶାନ୍ତି ଶୃଙ୍ଖଳା ସହିତ ମତଦାନ କରବାର୍ ଲାଗି ଜିଲ୍ଲା ପ୍ରଶାସନ ତରଫ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଜିଲ୍ଲାପାଳ ଅନ୍ୟା ଦାସ କହିଛନ୍ ଯେ
ଆଫ୍ଟର ଦି ଆନାଉନ୍ସମେଣ୍ଟ ଅଫ୍ ଇଲେକ୍ସନ ବାଇ ଅନରେବଲ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ, ଫର୍ଷ୍ଟ ରାଉଣ୍ଡ ଅଫ୍ ଟ୍ରେନିଂ ଫର୍ ପୋଲିଂ ପର୍ସନାଲ ଇଜ୍ ଓଭର ଇନ୍ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟ। 4,000 ପୋଲିଂ ପର୍ସନାଲ ଟ୍ରେନିଂ ପାଇଯାଇଛନ୍ତି। ମଡେଲ କୋଡ୍ ଅଫ୍ କଣ୍ଡକ୍ଟର ଯେତେ ବି ପ୍ରୋଭିଜନ୍ ଅଛି ତାକୁ ବି ଷ୍ଟ୍ରିକ୍ଟଲି ଏନ୍ଫୋର୍ସ କରାଯାଉଛି। ଫ୍ଲାଇଂ ସ୍କ୍ୱାଡ୍ସ ଆର୍ ଆକ୍ଟିଭ୍ ଆଣ୍ଡ କିପିଂ ଏନ୍ ଆଇ ଅନ୍ ଏନି ଭାଓଲେସନ୍। ୱି ଆର୍ ଅଲ୍ସୋ ଏନ୍ସ୍ୟୋରିଂ ଆସ୍ୟୋର୍ଡ ମିନିମମ୍ ଫାସିଲିଟିଜ୍ ଫର୍ ପୋଲିଂ ବୁଥ୍ସ।
ଭୋଟ୍ ତୟାରି ବାବଦେ ଆମର ସୁବର୍ଣ୍ଣପୁର ପ୍ରତିନିଧି ବେଣୁଧର ପ୍ରଧାନଙ୍କର ଗୋଟିଏ ରିପୋର୍ଟ।
ବଲାଙ୍ଗୀର ଲୋକସଭା ସଂସଦୀୟ କ୍ଷେତ୍ର ନ ସୁବର୍ଣ୍ଣପୁର ଜିଲ୍ଲାର 2 ବିଧାନସଭା ମଣ୍ଡଳୀ ରହିଛି। ବୀରମହାରାଜପୁର ବିଧାନସଭା କ୍ଷେତ୍ର ଏସ୍ସି ବର୍ଗର ଲାଗି ସଂରକ୍ଷିତ ଥିଲାବେଳେ ସୋନପୁର ବିଧାନସଭା କ୍ଷେତ୍ର ସାଧାରଣ ବର୍ଗର ଲାଗି ରହିଛି। ଆଇଲା ସାଧାରଣ ନିର୍ବାଚନ ନ ଜିଲ୍ଲା ନୁ ମୋଟ 4,70,049 ଜଣ ଭୋଟର ରହିଛନ୍। ସେଥିରୁ 2,26,600 ମହିଳା ଭୋଟର ଥିଲା ବେଲ୍କେ 2,43,434 ଜଣ ପୁରୁଷ ଭୋଟର ରହିଛନ୍। ପହିଲା ଥର ଲାଗି 12,022 ଜଣ ଯୁବ ଭୋଟର ନୂଆ ଭୋଟର ତାଲିକାଥି ଯୋଡ଼ି ହୋଇଛନ୍। ନିର୍ବାଚନ ପରିଚାଳନାକେ ଅବାଧ ଆରୁ ନିରପେକ୍ଷ ଭାବେ କରବାକେ ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନ ଅଧିକାରୀଙ୍କର ତାଲିମ ପ୍ରକ୍ରିୟା ସରିଯାଇଛି। ଆଇଲା ମେ ମାସର 20 ତାରିଖରେ ଜିଲ୍ଲାର 586 ଭୋଟ ଗ୍ରହଣ କେନ୍ଦ୍ର ନ ଭୋଟ ହାରକେ ବଢ଼ାବାର ସାଙ୍ଗେ ବନିହା ଢଙ୍ଗେ ନିର୍ବାଚନ ପରିଚାଳନାକେ ଗୁରୁତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ ଅନ୍ୟା ଦାସ ଆକାଶବାଣୀକେ କହିଛନ୍।
ବରଗଡ଼ ଜିଲ୍ଲାନ ସାଧାରଣ ନିର୍ବାଚନକେ ଶୃଙ୍ଖଳିତ ନିର୍ଭୁଲ ଆର୍ ନିରପେକ୍ଷ କରବାର ବାବଦେ ଆଜି ଜିଲ୍ଲା ସମ୍ମିଳନୀ କକ୍ଷଠାରେ ରିଟର୍ଣ୍ଣିଂ ଆଉ ଅଲଗା ଅଧିକାରୀମାନଙ୍କ ଲାଗି ଗୋଟିଏ ପ୍ରଶିକ୍ଷଣ ଶିବିର କରାଯାଇଥିଲା। ଏଥିରେ ନାମାଙ୍କନ ପତ୍ର ଦାଖଲ, ପ୍ରତ୍ୟାହାର, ଯାଞ୍ଚ, ଚିହ୍ନା ବାଣ୍ଟବାର, ଡାକ ବେଲେଟ୍, ଭୋଟ୍ ସୁବିଧା କେନ୍ଦ୍ର ଆଉ ଇଭିଏମ୍ ପରିଚାଳନା ବାବଦେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲାପାଳ ଆଉ ବରଗଡ଼ ଲୋକସଭା କ୍ଷେତ୍ର ରିଟର୍ଣ୍ଣିଂ ଅଧିକାରୀ ଆଦିତ୍ୟ ଗୋୟଲ ଆର୍ ପଦମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଆସନର ରିଟର୍ଣ୍ଣିଂ ଅଧିକାରୀମାନେ ଶିବିରଥି ସାମିଲ ହୋଇଥିଲେ। ଶିକ୍ଷା ଅଧିକାର ଆଇନ ଅନୁସାରେ ଆର୍ଥିକ ଅନଗ୍ରସର ଶ୍ରେଣୀ ଛୁଆମାନଙ୍କୁ ବେସରକାରୀ ସ୍କୁଲ୍ମାନଙ୍କେ ମାହାଲିଆ ଶିକ୍ଷା ଦେବାର କାର୍ଯ୍ୟକ୍ରମଥି ରାଜ୍ୟର 17,235 ଜଣ ଛାତ୍ରଛାତ୍ରୀ ପହେଲା କ୍ଷେପେ ନାଁ ଲେଖାବାର ଲାଗି ଯୋଗ୍ୟ ବିବେଚିତ ହୋଇଛନ୍। ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ ଏହି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଏହି ମାସର 27 ତାରିଖରୁ ଆଇବା ଏପ୍ରିଲ୍ ମାସର 6 ତାରିଖ ଭିତରେ ଘରୋଇ ସ୍କୁଲ୍ମାନଙ୍କେ ନାଁ ଲେଖାଇପାରିବେ। ରାଜ୍ୟର 3,331 ଘରୋଇ ସ୍କୁଲ୍ରୁ ଆର୍ଥିକ ଅନଗ୍ରସର ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ସବୁ ମିଶିକରି 41,333 ସିଟ୍ ସଂରକ୍ଷିତ ରଖାଯାଇଛି। ହେଲେ ନାଁ ଲେଖାବାର ଲାଗି 30,423 ଜଣ ଛାତ୍ରଛାତ୍ରୀ ଅନ୍ଲାଇନ୍ଥି ଆବେଦନ କରିଥିଲେ। ସମ୍ବଲପୁର ମହାନଗରର ହୀରାକୁଦ ସହର କେତେଟା ଜାଗାନ ଚାପିଥିବାର ଝାଡ଼ାବାନ୍ତିର ଚିକିତ୍ସା ବାବଦେ ଆଜ୍ ପ୍ରଶାସନିକ ସ୍ତରନୁ ଅନୁଧ୍ୟାନ କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି ଆର୍ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ହୀରାକୁଦଠାରେ ପହଞ୍ଚିକରି ଭିନ୍ ଭିନ୍ ବସ୍ତି ବୁଲିଥିଲେ ଆଉ ଡାକ୍ତରଖାନାନୁ ଆକ୍ରାନ୍ତ ଆଉ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଡାକ୍ତରଖାନାନୁ ଦରକାରୀ ଉଷ ମହଜୁଦ ରଖବା ଲାଗି ଆର୍ଡିସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେନ୍ ଆକ୍ରାନ୍ତମାନେ ଚିକିତ୍ସା ଲାଗି ଆସିଥିଲେ ସେମାନେ ଭଲ ହୋଇକରି ଘରକେ ଫେରିଛନ୍ ଆର୍ ଡରବାର କେନ୍ସି କାରଣ ନାଇଁନ ବୋଲି ଭିଲ୍ ସେ କହିଛନ୍। ପାଏନ୍ ଯୁଗାବାର ଆଗରୁ ନମୁନା ପରୀକ୍ଷା କରାଯିବା ବୋଲି ଜିଲ୍ଲାପାଳ କହିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ହୀରାକୁଦ ସହର କେତେଟା ଜାଗାନ ଝାଡ଼ାବାତି ଦେଖାଦେବାରୁ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ଟିମ୍ ଘରକେ ଘର ବୁଲିକରି ସଫା ପାଏନ୍ ବ୍ୟବହାର କରବାର ଲାଗି ଲୋକମାନଙ୍କୁ ସଚେତନ କରାଇଛନ୍। ହେନ୍ତା କୁଆଁ ବାଗିର ଜଳାଶୟନୁ ପକାଇକରି ପାଏନ୍କେ ସଫା କରବାରକେ ବଟିକା ଭିଲ୍ ବଣ୍ଟା ଯାଇଥିବାର ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାର ଖଡ଼ିଆଳଠାରେ ଥିବାର ଖୋଲା ଆଶ୍ରୟ କେନ୍ଦ୍ର, କାରଣ୍ୟ ବାଲନିକେତନ ଆଉ ଉତ୍କଳ ବାଲାଶ୍ରମ ପରିଚାଳନା ବାବଦେ ଜିଲ୍ଲାସ୍ତରୀୟ ସମୀକ୍ଷା କରାଯାଇଛି। ଏହି ତିନି ଅନୁଷ୍ଠାନ ଅନ୍ତେବାସୀମାନଙ୍କର ଖାଇବାର, ପିଇବାର ଆର୍ ସ୍ୱଚ୍ଛତା ବାବଦେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା ନିରୀକ୍ଷଣ କରିଥିଲେ। ହେଲେ ଛୁଆମାନଙ୍କର ଯତ୍ନ ନେବାର ସହିତ ସେମାନଙ୍କର ଶିକ୍ଷା ଆଉ ସ୍ୱାସ୍ଥ୍ୟ ଉପରେ ଦରକାରୀ ପଦକ୍ଷେପ ନେବାରକେ ସେ ଅଧିକାରୀମାନଙ୍କୁ କହିଥିଲେ। ଫଗୁନ ପୁନି ଲାଗି ରାଜ୍ୟର ସବୁ ସହର ସହିତ ଗାଁ ଚଳଚଞ୍ଚଲ ହୋଇଛି। ରାଧାକୃଷ୍ଣଙ୍କୁ ସୁସଜିତ ବିମାନଥି ଶୋଭାଯାତ୍ରାନୁ ନଗର ପରିକ୍ରମା କରାଯାଉଛି। ଏହି ଅବସରରେ ଭିନ୍ ଭିନ୍ ଗାଁ ନ ଦୋଳ ମେଳନ ଅନୁଷ୍ଠିତ ହେଉଛି। ସମ୍ଭଲପୁର ଜିଲ୍ଲାର ଗାଁମାନଙ୍କେ ପ୍ରହରୀ ନାମଯଜ୍ଞ ଚାଲିଛି। ମୁନୁଷ ସମାଜକେ ପାଣିପାଗ ଆଉ ଜଳବାୟୁ ପରିବର୍ତ୍ତନ ବାବଦେ ସଚେତନ କରବାର ଲାଗି 1961 ଉତରୁ ଫି ବଛର ଆଜିର ଦିନକେ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। 1950 ଆଜିର ଦିନେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ବିଶ୍ୱ ପାଣିପାଗ ବିଭାଗ ଗଠନ କରାଯାଇଥିଲା। ଏତାକେ ମନେ ରଖବାରଟା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ଗବେଷଣା, ବଢ଼ି, ବାତ୍ୟା, ଭୂମିକମ୍ପ, ବାୟୁମଣ୍ଡଳଥି ହେଉଥିବାର ପରିବର୍ତ୍ତନ ବାଗିର ବିଷୟମାନଙ୍କ ଉପରେ ବିଶ୍ୱ ପାଣିପାଗ ସଂଗଠନ ଲଗାୟତ ଗବେଷଣା ଜାରି ରଖିଛି। ଭିନ୍ ଭିନ୍ ଦେଶ ପାଣିପାଗ ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାର ସହିତ ବୈଜ୍ଞାନିକମାନେ ସେମାନଙ୍କର ସୁଚିନ୍ତିତ ବିଚାରଧାରାକେ ଉପସ୍ଥାପନ କରସନ୍। ଆଇବା 4 ଦିନ ତକ ଓଡ଼ିଶାନୁ ଦିନବେଲର ତାତି 3-5 ଡିଗ୍ରୀ ତକ ବଢ଼ବା ବୋଲି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଜ୍ୟର ଜିଲ୍ଲାମାନଙ୍କେ ପାକ ଶୁଖିଲା ରହିବା। ଆଜି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେଟା ଜିଲ୍ଲାନ ତାତି ବଢ଼ିଥିବା ରେକର୍ଡ କରାଯାଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲା ହପ୍ତା ଧୋକା ଗରେଲ ଆଉ ବର୍ଷା ହେବାରୁ କିଛିଦିନ ତାତି ସ୍ୱାଭାବିକନୁ କମ୍ ଆଉ ଥଣ୍ଡା ରହିଥିଲା। ଦେଶକେ ଯକ୍ଷ୍ମାମୁକ୍ତ କରବାର ଲାଗି ମିଶିକରି କାମ କରବାରକେ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶକ୍ତି ସଞ୍ଚୟ କରବାର ଲାଗି ଆଜି ରାତି 8:30 ଘଣ୍ଟେ ଲାଗି ପାଳନ କରାଯିବା ଆର୍ଥ ଆୱାର ଆଉର୍ ପାଣିପାଗ ଆଉ ଜଳବାୟୁ ପରିବର୍ତ୍ତନ ବାବଦେ ସଚେତନତା ସୃଷ୍ଟି ଲାଗି ଆଜି ସାରା ପୃଥିବୀନୁ ପାଳନ କରାଯାଉଛି ପାଣିପାଗ ଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।